ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅପରେସନ୍ ସିନ୍ଦୁରକୁ ଦୃଷ୍ଟିରେ ରଖି ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ। ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଅପରେସନ୍ ସିନ୍ଦୁରର ସଫଳତା ନେଇ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା। ଭାରତୀୟ ସଶସ୍ତ୍ର ବାହିନୀର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଚଳଚ୍ଚିତ୍ର ଓ କ୍ରୀଡ଼ା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ। ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଇରାନ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଆବାସ ଆରାଗାଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 2 wicketରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଅପରେସନ୍ ସିନ୍ଦୁରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ସରକାର ଅପରେସନ୍ ସିନ୍ଦୁର ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଗତକାଲି ଭାରତୀୟ ସଶସ୍ତ ବାହିନୀ ପକ୍ଷରୁ କରାଯାଇଥିବା ଅପରେସନ୍ ସିନ୍ଦୁରକୁ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତାମାନେ ପ୍ରଶଂସା କରିବା ସହ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଗର୍ବ ପ୍ରକାଶ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସରକାର ନେଇଥିବା ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ ଜଣାଇଥିଲେ। ରାଇଟ୍ ଟୁ ରେସ୍ପଣ୍ଡ ଅନୁଯାୟୀ ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଭାରତ କୌଣସି ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ବୋଲି ବିଶ୍ୱକୁ ବାର୍ତ୍ତା ଦେଇଛି। ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସଶସ୍ତ ବାହିନୀର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ, ଅପରେସନ୍ ସିନ୍ଦୁର 25 ମିନିଟ୍ ଧରି ଚାଲିଥିଲା ଏବଂ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର 9 ଆତଙ୍କବାଦୀ ସ୍ଥଳ ଧ୍ୱଂସ ପାଇଥିଲା। ଅପରେସନ୍ ସିନ୍ଦୁର ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ପେନ୍, ଜର୍ମାନ, ଫ୍ରାନ୍ସ, କତାର ଏବଂ ଜାପାନ ଭଳି ଦେଶର ପ୍ରତିପକ୍ଷଙ୍କ ସହ ଭାରତର ଦୃଢ଼ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଗାମୀ ଦିନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ତାଙ୍କ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ରହିବେ ବୋଲି ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସେହି ଦେଶଗୁଡ଼ିକର ସମର୍ଥନକୁ ପ୍ରଶଂସା କରିଛନ୍ତି। ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ସୁନିଶ୍ଚିତ କରିବା ଉପରେ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଫ୍ରାନ୍ସ, ଚୀନ୍ ଓ ରୁଷ ସମେତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ରାଷ୍ଟ୍ରଦୂତମାନଙ୍କୁ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅପରେସନ୍ ସିନ୍ଦୁର ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି, ଯଦି ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରେ ତେବେ ଭାରତ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ଅଛି। ଅପରେସନ୍ ସିନ୍ଦୁରକୁ ଭାରତୀୟ ସଶସ୍ତ ବାହିନୀ ନିଜର ବୀରତ୍ୱ ଓ ସାହସ ପ୍ରଦର୍ଶନ କରି ଇତିହାସ ରଚନା କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ସଶସ୍ତ ବାହିନୀ ଏହି ଅଭିଯାନ ସମୟରେ ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରି ନିର୍ଦ୍ଧାରିତ ରଣନୀତି ଅନୁଯାୟୀ ଲକ୍ଷ୍ୟ ହାସଲ କରିଥିଲା। ନୂଆଦିଲ୍ଲୀରେ ଗତକାଲି 6 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 50 ସୀମା ସଡ଼କ ସଂଗଠନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ଏହି ଅପରେସନ୍ ସମୟରେ କୌଣସି ସାଧାରଣ ନାଗରିକଙ୍କୁ କ୍ଷତି ନ ପହଞ୍ଚାଇବା ସୁନିଶ୍ଚିତ କରି ସଶସ୍ତ ବାହିନୀ ନିଜର ସମ୍ବେଦନଶୀଳତା ପ୍ରଦର୍ଶନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
हमारे प्रधानमंत्री जी के मार्गदर्शन में हमारे भारत की सेना ने हम सभी भारतवासियों का मस्तक ऊंचा किया है। तो हम कह सकते हैं एक तरीके की सटीकता, सतर्कता और मानवीयता यह हमारी भारत की सेना के जवानों ने दिखाई, जिसके लिए मैं हमारे सेना के जवानों और अधिकारियों को पूरे देश की ओर से मैं साधुवाद देता हूं और सेना को संपूर्ण संबल प्रदान करने के लिए अपने प्रधानमंत्री माननीय नरेंद्र मोदी जी को भी मैं साधुवाद देता हूं। हमने केवल उन्हीं को मारा जिन्होंने हमारे मासूमों को मारा। प्रधानमंत्री श्री नरेंद्र मोदी के नेतृत्व में हमारी सेनाओं ने ऑपरेशन सिंदूर लॉन्च करके पहले की तरह ही इस बार भी आतंकियों को ट्रेनिंग देने वाले कैंप्स को तबाह करके करारा जवाब दिया है।
ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଜମ୍ମୁ ଅଞ୍ଚଳର ଆନ୍ତର୍ଜାତିକ ସୀମାରେ ଥିବା ଶତାଧିକ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁଯାୟୀ ଜମ୍ମୁ ଅଞ୍ଚଳର ପୁଞ୍ଚ ଏବଂ ରାଜୌରୀରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ 4 ଶିଶୁ ଓ 2 ମହିଳାଙ୍କ ସମେତ 12 ମୃତ୍ୟୁ ଘଟିଛି। ଏଥିରେ 50 ଅଧିକ ଆହତ ହୋଇଛନ୍ତି। ଗତ ଏପ୍ରିଲ 22 ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରର 9 ଆତଙ୍କୀ ଟାର୍ଗେଟ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ସମୟ ପରେ ସୀମାପାର ଅଞ୍ଚଳରୁ ଗୁଳିଚାଳନା ଆରମ୍ଭ ହୋଇଥିଲା। ପୁଞ୍ଚ ପରି ଅନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଅଧିବାସୀମାନେ ସୁରକ୍ଷିତ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଆରଏସପୁରା ସେକ୍ଟରରେ ସୀମାପାର ଗୁଳି ବିନିମୟ ହୋଇନଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଆରଏସପୁରା ସ୍ଥିତ ଆଇଟିଆଇ କଲେଜକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଅଖନୁର ସେକ୍ଟରରେ ରହୁଥିବା ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକରେ ଯେପରି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଅପରେସନ୍ ସିନ୍ଦୁର ପରେ ସଶସ୍ତ ବାହିନୀକୁ ପ୍ରଶଂସା କରି ଜମ୍ମୁରେ ଲୋକମାନେ ର୍ୟାଲି କରିବା ସହ ସ୍ଲୋଗାନ ଦେଇଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ ହମିଦ କରାର ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ବିଜେପି ସଭାପତି ରବୀନ୍ଦ୍ର ରାଇନାଙ୍କ ସମେତ ରାଜନୈତିକ ନେତାମାନେ ବେସାମରିକ ଅଞ୍ଚଳରେ ପାକିସ୍ତାନର ଗୁଳିମାଡ଼କୁ ନିନ୍ଦା କରିଛନ୍ତି। ପାକିସ୍ତାନ ବିରୁଦ୍ଧରେ ଅପରେସନ୍ ସିନ୍ଦୁର ପାଇଁ ଚଳଚ୍ଚିତ୍ର ଓ କ୍ରୀଡ଼ା ଜଗତର ପ୍ରମୁଖ ବ୍ୟକ୍ତିତ୍ୱମାନେ ଭାରତୀୟ ସଶସ୍ତ ବାହିନୀର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଅଭିନେତା ଅକ୍ଷୟ କୁମାର, କଙ୍ଗନା ରାନାୱତ, ଆଲୁ ଅର୍ଜୁନ ଏବଂ ସୁନୀଲ ସେଟ୍ଟି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା 26 ଜଣ ଭାରତୀୟଙ୍କ ପ୍ରତିଶୋଧ ପାଇଁ ଦେଶର ସଶସ୍ତ ବାହିନୀକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅଭିନେତା ଅକ୍ଷୟ କୁମାର ଜୟ ହିନ୍ଦ ଜୟ ମହାକାଳ ଲେଖିଛନ୍ତି। ବିଜେପି ସାଂସଦ କଙ୍ଗନା ରାନାୱତ ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେଉଁମାନେ ଆମକୁ ସୁରକ୍ଷା ଦିଅନ୍ତି ଭଗବାନ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ। ଅଭିନେତା ଅଲ୍ଲୁ ଅର୍ଜୁନ କହିଛନ୍ତି ସମସ୍ତଙ୍କୁ ନ୍ୟାୟ ମିଳୁ। ଅଭିନେତା ସୁନୀଲ ସେଟ୍ଟି କହିଛନ୍ତି ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ଚଳଚ୍ଚିତ୍ର ନିର୍ମାତା ଶେଖର କାପୁର କହିଛନ୍ତି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିକ୍ରିୟା ବିଶ୍ୱକୁ ଦର୍ଶାଉଛି ଯେ ଭାରତ କେତେ ଦାୟିତ୍ୱବାନ ଏବଂ ଆତ୍ମବିଶ୍ୱାସୀ। ବିଶିଷ୍ଟ କ୍ରୀଡ଼ାବିତ୍ ସଚିନ ତେନ୍ଦୁଲକର, ଗୌତମ ଗମ୍ଭୀର, ହରଭଜନ ସିଂ, ସୁରେଶ ରାଇନା, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ଦେବେନ୍ଦ୍ର ଝରଝରିଆ ଭାରତୀୟ ସଶସ୍ତ ବାହିନୀର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଚିନ ତେନ୍ଦୁଲକର କହିଛନ୍ତି ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିଜ ଭାଇଙ୍କ ପ୍ରତି ଏହା ଭାରତୀୟ ସେନାର ସମ୍ମାନ ବୋଲି ବଜରଙ୍ଗ ପୁନିଆ କହିଛନ୍ତି। ସେ କହିଛନ୍ତି ସମଗ୍ର ଦେଶ ଆଜି ଗୋଟିଏ ସ୍ୱରରେ ଆତଙ୍କବାଦକୁ ବିରୋଧ କରୁଛି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଜାତୀୟ ସୁରକ୍ଷାକୁ ପ୍ରଶଂସା ଓ ସମର୍ଥନ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜୟ ହିନ୍ଦ ବୋଲି ଲେଖିଛନ୍ତି। ପୂର୍ବତନ କ୍ରିକେଟ୍ ଖେଳାଳି ଆକାଶ ଚୋପ୍ରା ଏବଂ ସ୍ପିନ୍ ବୋଲର ପ୍ରଜ୍ଞାନ ଓଝା ମଧ୍ୟ ସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ହରଭଜନ ସିଂ କହିଛନ୍ତି ପହଲଗାମରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ପ୍ରତି ଅପରେସନ୍ ସିନ୍ଦୁର ପ୍ରକୃତ ଶ୍ରଦ୍ଧାଞ୍ଜଳି। ଶିଖର ଧାୱନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଛନ୍ତି ଯାହା କହିଥିଲୁ ତାହା କରି ଦେଖାଇଲୁ, ଭାରତ ମାତା କି ଜୟ। ମହମ୍ମଦ ସାମି ମଧ୍ୟ ସେନାବାହିନୀର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଅଲିମ୍ପିକ୍ କ୍ରୀଡ଼ାବିତ୍ ବିଜେନ୍ଦ୍ର ସିଂ ଭାରତ ମାତା କି ଜୟ ବୋଲି କହିଛନ୍ତି। ଇରାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଆବାସ ଆରାଘାଚି ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ରାତିରେ ନୂଆଦିଲ୍ଲୀରେ ପହଞ୍ଚବେ। ଭାରତ ଇରାନ୍ ମଧ୍ୟରେ 20ତମ ଯୁଗ୍ମ ଆୟୋଗ ବୈଠକରେ ସେ ଅଧ୍ୟକ୍ଷତା କରିବେ। ଗତବର୍ଷ ଅଗଷ୍ଟରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଆରାଘାଚିଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତ ଇରାନ୍ ବନ୍ଧୁତା ଚୁକ୍ତି ସ୍ୱାକ୍ଷରର 75 ବର୍ଷ ପୂର୍ତ୍ତି ଅବସରରେ ଏହି ଯୁଗ୍ମ ଆୟୋଗ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ସମୀକ୍ଷା କରାଯିବ। ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 2 ୱିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 187 ରନ୍ ସ୍କୋର୍ କରିଥିଲା। ଆଜିଙ୍କ୍ୟ ରାହାଣେ ସର୍ବାଧିକ 48 ରନ୍ ସ୍କୋର୍ କରିଥିବା ବେଳେ ଆଣ୍ଡ୍ରୁ ରସେଲ 38 ଏବଂ ମନୀଷ ପାଣ୍ଡେ 36 ରନ୍ ସ୍କୋର୍ କରିଥିଲେ। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 2ଟି ବଲ୍ ବାକି ଥାଇ 8 ୱିକେଟ୍ ବିନିମୟରେ 183 ରନ୍ ସ୍କୋର୍ କରିଥିଲା। ଆଜି ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳାରେ 7:30 ମୁକାବିଲା ହେବ। ଅପରେସନ୍ ସିନ୍ଦୁରକୁ ଦୃଷ୍ଟିରେ ରଖି ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ। ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଅପରେସନ୍ ସିନ୍ଦୁରର ସଫଳତା ନେଇ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା। ଭାରତୀୟ ସଶସ୍ତ ବାହିନୀର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଚଳଚ୍ଚିତ୍ର ଓ କ୍ରୀଡ଼ା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ। ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଇରାନ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଆବାସ ଆରାଘାଚି ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ 2 ୱିକେଟ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ।